ಹಲೋ ಫ್ರೆಂಡ್ಸ್, ವೆಲ್ಕಮ್ ಟು ಹೆಲ್ತ್ ಪಾರ್ಕ್. ಸೊ ಫ್ರೆಂಡ್ಸ್, ವಿಶ್ವರೆ ಪ್ರತಿ 10 ಜನರೇ 5 ಜನ ವ್ಯಕ್ತಿ ಬಾಯಗಣ ಖಾಇಥಾಂತಿ. ಸಬುಠಾರು ಅಧಿಕ ಜಾಪಾನ್ ಓ ಭಾರತರೆ ಏಹಿ ಪರಿವಾ ವ್ಯವಹಾರ ಹೋಇಥಾಏ. ಜಾಪಾನ್ ರೆ ಯಾಕು ಅಮಿಷ ತರಕಾರಿ ಸಹ ರಂಧಾಯಾಏ. ನಿಕಟರೆ ಅಮೇರಿಕೀಯ ಗವೇಷಕಗಣ ಪ್ರಕಾಶ କରିଛନ୍ତି ଯେ ଦୈନିକ ବାଇଗଣ ଖାଇବା ଶରୀର ପାଇଁ ବହୁତ ଭଲ. ସୋ ଫ୍ରେଣ୍ଡସ୍, ବାଇଗଣ ଭର୍ତ୍ତାରେ ଛୋଟ ଚାମଚରେ 1 ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ. ତରକାରୀରେ ଏହା ଖାଇବା ଖୁବ୍ ଲାଭପ୍ରଦ. ବାଇଗଣ ସୁପ୍ରେ ହେଙ୍ଗୁ ଓ ରସୁଣ ସମ ପରିମାଣର ମିଶାଇ ପିଇଲେ ଅମ୍ଳ ରୋଗରୁ ରକ୍ଷା ମିଳେ. ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡ଼ାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ. ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ. ଗବେଷକଙ୍କ ମତରେ ବିଷାକ୍ତ ଛତୁ ଖାଇଦେଲେ ଗୋଟା ବାଇଗଣକୁ ଚକଟି ତୁରନ୍ତ ଖାଇଲେ ବିଷକ୍ରିୟା ପ୍ରଭାବହୀନ ହୋଇଥାଏ. ବାଇଗଣରେ ଖାଦ୍ୟତନ୍ତୁ ପ୍ରଚୁର ପରିମାଣରେ ଥାଏ. ମଧୁମେହ ରୋଗୀ ବାଇଗଣକୁ ନିୟମିତ ଖାଇଲେ ଶର୍କରା ନିୟନ୍ତ୍ରଣରେ ରୁହେ. ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ. ସୋ ଫ୍ରେଣ୍ଡସ୍, ଜାଣିଲେ ତ ବାଇଗଣ ଆମ ଶରୀର ପାଇଁ କେତେ ଉପକାରୀ? ଯଦି ଆପଣମାନଙ୍କୁ ଟିପ୍ସ ଗୁଡ଼ିକ ଭଲ ଲାଗିଥାଏ ତେବେ ଆମର ହେଲ୍ଥ ପାର୍କ ଚ୍ୟାନେଲକୁ ଲାଇକ୍, ଶେୟାର, ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି. ରହିଲି, ଧନ୍ୟବାଦ।